ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ନକ୍ସଲ ବିରୋଧୀ ଅଭିଯାନ ଥି ଓଡ଼ିଶା ପୁଲିସ୍କେ ବଡ଼ ସଫଳତା ମିଳିଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଆଉ ବରଗଡ଼ ଜିଲ୍ଲାକେ ନକ୍ସଲମୁକ୍ତ ଘୋଷଣା କରିଛନ୍। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାନ ଗଲାକାଲ 15 ଜଣ ମାଓବାଦୀ ଅସ୍ତ୍ର ଛାଡ଼ିକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍। ଏହି ମାଓବାଦୀମାନେ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ୍ର ସକ୍ରିୟ ଥିଲେ। ଏମାନଙ୍କର ଆତ୍ମସମର୍ପଣ ଉତ୍ତରୁ ବରଗଡ଼ ଆଉ ବଲାଙ୍ଗୀର ଜିଲ୍ଲା ପୂରାପୂରି ଭାବେ ନକ୍ସଲମୁକ୍ତ ହୋଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ସୁରକ୍ଷା ବାହିନୀ ତରଫୁ ବହୁତ ଦିନ ହେଲା ଚାଲିଥିବା ଅଭିଯାନ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗ ଲାଗି ଏହି ସଫଳତା ମିଳିଛି ବୋଲି ସେ କହିଛନ୍। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କର ଅଧ୍ୟକ୍ଷତାଥି ଆଜି ହେବା। ବୈଠକଟି ରତ୍ନଭଣ୍ଡାର ଅଳଙ୍କାର ଗଣତି ମନ୍ତ୍ରୀ ସମିଆ ଧାରିଜ ଆଉ ଗୁଣ୍ଡିଚା ମନ୍ଦିର ଖୋଲବାର ବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ବୋଲି ଜଣାପଡ଼ିଛି। ସେବାୟତଙ୍କ ଛୁଆମାନଙ୍କ ଲାଗି ଆଦର୍ଶ ଗୁରୁକୁଳ ସ୍ଥାପନା, ମହାପ୍ରଭୁମାନଙ୍କର ନୂଆ ରତ୍ନପଲଙ୍କର ବ୍ୟବହାର, ଶ୍ରୀମନ୍ଦିର ଭିତରେ ପୁଲିସ୍ ଆଉ ସେବାୟତମାନଙ୍କର ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ, ନାଟମଣ୍ଡପନ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଆଉ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ବୋଲି ଆମର ସମ୍ବାଦଦାତା ସୂଚନା ଦେଇଛନ୍ତି। ଅଲଗା ଜରୁରୀ କାମ ଥିବାରୁ ଭୁବନେଶ୍ୱରନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଆଜିଠାରୁ ଏଚ୍ପିଭି ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବା। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ, ଗୋଷ୍ଠୀ ଆଉ ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଟିକା ଦିଆଯିବା। ଟିକା ନେବାରକେ ଚାହୁଁଥିବା ଟୁକେଲ୍ମାନେ ନିଜର ବୟସ ପ୍ରମାଣପତ୍ର ସହିତ ୟୁଏନ୍ ପୋର୍ଟାଲ୍ଥି ପଞ୍ଜୀକରଣ କରିକି ଟିକା ନେଇପାରିବେ। 14-15 ବର୍ଷର ବୟସର ଟୁକେଲ୍ମାନେ ନାହେଲେ ତାଙ୍କର ଅଭିଭାବକମାନେ ନିଜର ମୋବାଇଲ୍ଥି ୟୁଏନ୍ ପୋର୍ଟାଲ୍କେ ଯାଇକରି ଆଧାର କାର୍ଡ଼ ଆଉ ବୟସ ପ୍ରମାଣପତ୍ର ଅପ୍ଲୋଡ଼୍ କଲେ ଗୋଟିଏ ଓଟିପି ଆସ୍ବା, ତାର୍ପରେ ପଞ୍ଜୀକରଣ ହୋଇପାର୍ବା। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓର୍ମାସ ତରଫୁ ଭୁବନେଶ୍ୱରର ରଙ୍ଗୋତ୍ସବ 2026 କଲାକାଲ ମୂଲ ହୋଇଛି। ଉତ୍ସବଟି ପ୍ରାକୃତିକ ରଙ୍ଗ ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ସୂକ୍ଷ୍ମ ହସ୍ତଶିଳ୍ପ ଓ ହାତିଆରି ଘରକନା ଦରବ, ଗାଁ ଗହଳିର ଦରବ ବିକ୍ରି କରାଯାଉଛି। ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ସୁରକ୍ଷିତ ଆଉ ପରିବେଶ ଅନୁକୂଳ ହୋଲି ପାଳନକେ ତହକାବାର ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗୋଟିଏ ସ୍ଥାୟୀ ବଜାର ଯୋଗାଇଦେବା। କାର୍ଯ୍ୟକ୍ରମକେ ନେଇକରି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍, ଏହି ଉତ୍ସବ ସୁରକ୍ଷିତ ରଙ୍ଗ ଆଉ ନାରୀ ସଶକ୍ତିକରଣର ଗୋଟିଏ ସୁନ୍ଦର ସମନ୍ୱୟ ଆଏ। ଏହି ମେଳା ଆଇବା 4 ତାରିଖ ତକ୍ ଚାଲ୍ବା। ହୋଲି ସମୟଥି ଭିଡ଼କେ ନିୟନ୍ତ୍ରଣ ଆଉ ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ଲାଗି ଭାରତୀୟ ରେଳବାଇ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ଉତ୍ତରାଞ୍ଚଳ ରେଳବାଇ ତରଫୁ ସାରା ଦେଶ 64 ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରବାରକେ ନିଷ୍ପତ୍ତି ନିଆଯାଇଛି। ଗଲାକାଲି 20 ସ୍ପେଶାଲ୍ ଟ୍ରେନ୍ ଚଳାଚଳ ମୂଲ ହୋଇଥିବା ବେଳେ ଆଜି ଆହୁରି 44 ଟ୍ରେନ୍ ଚଳାଚଳ କରବାରକେ ଯାଉଛି। ଆଇବାକାଲ ହେବାରକେ ଥିବା ଚନ୍ଦ୍ରଗ୍ରହଣ ଲାଗି ସମ୍ବଲପୁର ସମଲେଇ ମନ୍ଦିର ନୀତିକାନ୍ତିଥି ପରିବର୍ତ୍ତନ କରାଯାଇଛି। ଆଇବାକାଲ ମାଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଭୋର 4 ବଜେ ମନ୍ଦିର ଖୋଲବାର ପରେ ମାଙ୍କର ସ୍ନାନ ନୀତି, ମଙ୍ଗଳ ଆଳତି, ପୂଜାର୍ଚ୍ଚନା ଉତ୍ରୁ, ପ୍ରସାଦ ଅର୍ପଣ ଆଉ ଅଲଗା ବିଧି କରାଯିବା। ବୁଧବାର ଭୋର 4 ବଜେ ଦ୍ୱାର ଖୋଲିଲା ଉତ୍ରୁ ପହେଲା ମନ୍ଦିରକେ ଶୁଦ୍ଧି କରାଯିବା। ତାର ଉତ୍ରୁ ଫି ଦିନିଆ ନୀତିକାନ୍ତି ସହିତ ଫେରଘାଏ ଦର୍ଶନ ମୂଲ ହେବା ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଦଲ ଏରୋଟେକ୍ ରେଗୁଲାର ଶ୍ରେଣୀ ଡିଜାଇନ୍ ରିପୋର୍ଟ ବିଭାଗଥି ସାରା ଦେଶ ପହିଲା ଠାନେ ରହିକରି ରାଜ୍ୟ ଲାଗି ଗୌରବ ଆଣିଛେ। ଚେନ୍ନାଇର କେସିଜି କଲେଜ ଅଫ୍ ଟେକ୍ନୋଲୋଜିନ ଫେବୃୟାରୀ 20-22 ଭିତରେ ହୋଇଥିବା ପ୍ରତିଯୋଗିତାଥି ଭିସୁଟ୍ ଦଲ ବିଜୟୀ ହୋଇଛି। ପ୍ରତିଯୋଗିତାଥି ଦେଶର ବଡ଼ବଡ଼ ବୈଷୟିକ ଶିକ୍ଷାନୁଷ୍ଠାନର 80 ଦଲ ଭାଗ ନେଇଥିଲେ। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ନ ଗଲାକାଲି ଖେଳାଯାଇଥିବା ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି କେରଳ ବିଦ୍ୟୁତ୍ ବୋର୍ଡ ଚାମ୍ପିୟନ୍ ହୋଇଛି। କେରଳ ପୁଲିସ୍ ଦଳକେ ପେନାଲ୍ଟି ସୁଟ୍ଆଉଟ୍ ଜରି 5-4 ହରାଇକରି ବିଦ୍ୟୁତ୍ ବୋର୍ଡ ଟାଇଟଲ୍ ହାସଲ କରିଛି। ଉଦ୍ଯାପନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ବିଜୟୀ ଦଳକେ ପୁରସ୍କୃତ କରିଥିଲେ। ଆଇସିସି T20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ଥି ଗଲାକାଲି ଭାରତ ୱେଷ୍ଟଇଣ୍ଡିଜ୍କେ 5 ହରାଇକରି ସେମିଫାଇନାଲ୍କେ ଯାଇଛି। ଆଇବା 5 ଦିନ ଭାରତୀୟ ଦଳ 2 ସେମିଫାଇନାଲ୍ ମ୍ୟାଚ୍ଥି ଇଂଲଣ୍ଡକେ ଭେଟ୍ବା। କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ର ଗଲାକାଲି ଖେଳାଯାଇଥିବା ମ୍ୟାଚ୍ଥି ଓପନିଂ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ଙ୍କ ବିସ୍ଫୋରକ ଇନିଂ ଭାରତକେ ଜିତ୍ବାର୍ଥି ବଡ଼ ଭୂମିକା ନେଇଥିଲା। ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ପାଗ ସୁଖା ରହିବା। ହପ୍ତେ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗି ଜାଗାନ ଗଲାକାଲି ଦିନର ତାପମାତ୍ରା 32 ଉପରେ ରହିଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନା ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।